ଆଦି ପୁସ୍ତକ ଏଗାର ପର୍ବ। ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକ ରୂପ ଉଚ୍ଚାରଣ ଥିଲା। ଆଉ ଘଟଣାକ୍ରମେ ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସିନିୟର ଦେଶରେ ଏକ ପ୍ରାନ୍ତର ପାଇ ସେଠାରେ ବସତି କଲେ। ଅନନ୍ତର ସେମାନେ ପରସ୍ପର କହିଲେ, ଆସ ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ିଦେଉ। ତହେଁରେ ଇଟା ସେମାନଙ୍କର ପ୍ରସ୍ତୁତ ସ୍ୱରୂପ ଓ ମାଟିଆ ତେଲ ସେମାନଙ୍କର ଚୂନ ସ୍ୱରୂପ ହେଲା। ପୁଣି ସେମାନେ କହିଲେ, ଆସ ଆମ୍ଭେମାନେ ଆପଣାମାନଙ୍କ ପାଇଁ ଗୋଟିଏ ନଗର ଓ ଗଗନସ୍ପର୍ଶୀ ଏକ ଉଚ୍ଚ ଗଡ଼ ନିର୍ମାଣ କରୁ, ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହେବ। ପୁଣି ଆମ୍ଭେମାନେ ସମୁଦାୟ ପୃଥିବୀରେ ଛିନ୍ନ ଭିନ୍ନ ହେବା ନାହିଁ। ଅନନ୍ତର ମନୁଷ୍ୟ ସନ୍ତାନମାନେ ଯେଉଁ ନଗର ଓ ଗଡ଼ ନିର୍ମାଣ କରୁଥିଲେ ତାହା ଦେଖିବାକୁ ସଦାପ୍ରଭୁ ଓହ୍ଲାଇ ଆସିଲେ। ପୁଣି ସଦାପ୍ରଭୁ କହିଲେ, ଦେଖ ଏହି ଲୋକ ସମସ୍ତେ ଏକ ଓ ଏମାନଙ୍କର ଭାଷା ହିଁ ଏକ, ଆଉ ଏବେ ଏମାନେ ଏହି କାର୍ଯ୍ୟରେ ପ୍ରବୃତ୍ତ ହେଉଅଛନ୍ତି। ଏଥିଉତାରୁ ଯାହା ଯାହା କରିବାକୁ ମନସ୍ଥ କରନ୍ତି ତହିଁରୁ ନିବାରିତ ହେବେ ନାହିଁ। ଏଣୁକରି ସେମାନେ ଯେପରି ପରସ୍ପର ଭାଷା ବୁଝି ନ ପାରନ୍ତି, ଏଥିପାଇଁ ଆସ ଆମ୍ଭେମାନେ ଓହ୍ଲାଇ ଯାଇ ସେ ସ୍ଥାନରେ ସେମାନଙ୍କ ଭାଷାର ଭେଦ ଜନ୍ମାଉ। ଏହି ରୂପେ ସଦାପ୍ରଭୁ ସେ ସ୍ଥାନରୁ ସେମାନଙ୍କୁ ପୃଥିବୀର ସବୁଆଡ଼େ ଛିନ୍ନ ଭିନ୍ନ କଲେ। ଏଣୁ ସେମାନେ ନଗର ନିର୍ମାଣ କରିବାରୁ ନିବୃତ୍ତ ହେଲେ। ଏ ନିମନ୍ତେ ସେହି ନଗରର ନାମ ବାବିଲ ଅର୍ଥାତ୍ ଭେଦ ହେଲା, ଯେହେତୁ ସଦାପ୍ରଭୁ ସେ ସ୍ଥାନରେ ସମସ୍ତ ପୃଥିବୀର ଭାଷା ଭେଦ ଜନ୍ମାଇଲେ। ପୁଣି ସେ ସ୍ଥାନରୁ ସେମାନଙ୍କୁ ସମୁଦାୟ ପୃଥିବୀରେ ଛିନ୍ନ ଭିନ୍ନ କଲେ। ସେମର ବଂଶାବଳୀ ଏହି। ଜଳପ୍ଲାବନର ଦୁଇ ବର୍ଷ ଉତ୍ତାରେ ସେମ ଶହେ ବର୍ଷ ବୟସରେ ଅର୍ଫିକ୍ସେଦକୁ ଜାତ କଲା। ଅର୍ଫକ୍ସେଦ ଜନ୍ମିଲା ଉତ୍ତାରେ ସେମ ପାଞ୍ଚଶହ ବର୍ଷ ବଞ୍ଚି ଆଉ ସନ୍ତାନ ସନ୍ତତି ଜାତ କଲା। ପୁଣି ଅର୍ଫକ୍ସେଦ ପଞ୍ଚତିରିଶ ବର୍ଷ ବୟସରେ ସେଲହକୁ ଜାତ କଲା। ସେଲହର ଜନ୍ମ ଉତ୍ତାରେ ଅର୍ଫକ୍ସଦ ଚାରିଶହ ତିନି ବର୍ଷ ଜୀବତ ରହି ଆଉ ପୁତ୍ରକନ୍ୟା ଜାତ କଲା। ପୁଣି ସେଲହ ତିରିଶ ବର୍ଷ ବୟସରେ ଏବରକୁ ଜାତ କଲା। ଏବରର ଜନ୍ମ ଉତ୍ତାରେ ସେଲହ ଚାରିଶହ ତିନି ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟା ଜାତ କଲା। ପୁଣି ଏବର ଚଉତିରିଶ ବର୍ଷ ବୟସରେ ପେଲଗକୁ ଜାତ କଲା। ପେଲଗର ଜନ୍ମ ଉତ୍ତାରେ ଏବର ଚାରିଶହ ତିରିଶ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟା ଜାତ କଲା। ପେଲଗ ତିରିଶ ବର୍ଷ ବୟସରେ ରିୟୁକୁ ଜାତ କଲା। ରିୟୁର ଜନ୍ମ ଉତ୍ତାରେ ପେଲଗ ଦୁଇଶହ ନଅ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା। ରିୟୁ ବତିଶ ବର୍ଷ ବୟସରେ ସରୁଗକୁ ଜାତ କଲା। ସରୁଗର ଜନ୍ମ ଉତ୍ତାରେ ରିୟୁ ଦୁଇଶହ ସାତ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା। ପୁଣି ସରୁଗ ତିରିଶ ବର୍ଷ ବୟସରେ ନାହୋରକୁ ଜାତ କଲା। ନାହୋରର ଜନ୍ମ ଉତ୍ତାରେ ସରୁଗ ଦୁଇଶହ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା। ପୁଣି ନାହୋର ଉନତିଂଶ ବର୍ଷ ବୟସରେ ତେରହକୁ ଜାତ କଲା। ତେରହର ଜନ୍ମ ଉତ୍ତାରେ ନାହୋର ଶହେ ଉଣେଇଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା। ପୁଣି ତେରହକୁ ସତୁରୀ ବର୍ଷ ବୟସ ହେଲା, ସେ ଅଦାମ ଓ ନାହର ଓ ହାରଣ ଏମାନଙ୍କୁ ଜାତ କଲା। ତେରହର ବଂଶାବଳୀ। ତେରହ ଅବ୍ରାମ ଓ ନାହର ଓ ହାରଣକୁ ଜାତ କଲା। ପୁଣି ସେହି ହାରଣ ଲୋଟକୁ ଜାତ କଲା। ମାତ୍ର ହାରଣ ଆପଣା ପିତା ତେରହର ସାକ୍ଷାତରେ କଳଦୀୟମାନଙ୍କର ଉର୍ ନାମକ ଆପଣା ଜନ୍ମ ଦେଶରେ ମଲା। ଅନନ୍ତର ଅବ୍ରାମ ଓ ନାହର ବିବାହ କଲେ। ଅବ୍ରାମଙ୍କର ଭାର୍ଯ୍ୟାଙ୍କ ନାମ ସାରି ଓ ନାହରର ଭାର୍ଯ୍ୟାର ନାମ ମିଲ୍କା। ସେ ହାରଣର କନ୍ୟା ଥିଲା। ସେହି ହାରଣ ମିଲ୍କା ଓ ଜିସ୍କାର ପିତା। ସେହି ସାରି ବନ୍ଧ୍ୟା ଥିଲେ, ତାଙ୍କର କୌଣସି ସନ୍ତାନ ନଥିଲା। ଅନନ୍ତର ତେରହ ଆପଣା ପୁତ୍ର ଅବ୍ରାମକୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ପୁଣି ଅବ୍ରାମଙ୍କ ଭାର୍ଯ୍ୟା ସାରି ନାମ୍ନୀ ପୁତ୍ରବଧୂକୁ ସଙ୍ଗରେ ନେଲା, ଆଉ ସେ ସମସ୍ତେ କଲଦୀୟମାନଙ୍କର ଉର୍ଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ଉତ୍ତରୀ ବସତି କଲେ। ପୁଣି ତେରହ ହାରଣ ନଗରରେ ଥାଇ ଦୁଇଶହ ପାଞ୍ଚ ବର୍ଷ ବୟସରେ ମଲା।